ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ. ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡକୁ ଆଜିଠାରୁ ଚାରିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି. ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ମାଧ୍ୟମରେ 31 ବିଭିନ୍ନ ବର୍ଗରେ ଫେରସ୍ତ ହୋଇଛି 45 କୋଟି ଟଙ୍କା. ପ୍ରବଳ ଶୀତ ଏବଂ ବରଫ ଝଡ଼ ଯୋଗୁଁ ଆମେରିକାରେ 1600 ବିମାନ ଉଡ଼ାଣ ବାତିଲ ଏବଂ ଓଡ଼ିଶା ସମେତ ଉତ୍ତର ପୂର୍ବାଞ୍ଚଳର କେତେକ ଅଞ୍ଚଳରେ ଆସନ୍ତା ପହିଲା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଦେବା ନେଇ ଅନୁମାନ କଲା ପାଣିପାଗ ବିଭାଗ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:45 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ. ଏହା ହେବ 129ତମ ମନ୍ କି ବାତ୍ କାର୍ଯ୍ୟକ୍ରମ. ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ. ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ. ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡକୁ ଚାରିଦିନିଆ ଗସ୍ତରେ ଯାଉଛନ୍ତି. ଆଜି ଗୋଆରେ ପହଞ୍ଚିବା ପରେ ଆସନ୍ତାକାଲି ରାଷ୍ଟ୍ରପତି କର୍ଣ୍ଣାଟକ ଗସ୍ତରେ ଯିବେ. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର କର୍ଣ୍ଣାଟକର କରୱାର୍ସ୍ଥିତ ଆଇଏନ୍ଏସ୍ କଦମ୍ବ ନୌସେନା ଘାଟି ପରିଦର୍ଶନ କରିବେ. ଖରୱାର ବନ୍ଦରରୁ ବୁଡ଼ାଜାହାଜରେ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି. ଏହି ଯାତ୍ରା କରିବାରେ ରାଷ୍ଟ୍ରପତି ମୁର୍ମୁ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ହେବେ. 2006 ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମ ବିଶାଖାପାଟଣାଠାରେ ଏକ ନୌସେନା ବୁଡ଼ାଜାହାଜରେ ଯାତ୍ରା କରିଥିଲେ. ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି. ଆସନ୍ତା ସୋମବାର ଦିନ ରାଷ୍ଟ୍ରପତି ଝାଡ଼ଖଣ୍ଡର ଜାମସେଦପୁରଠାରେ ଅଲଚିକି ଭାଷାର ଶତବାର୍ଷିକୀ ସମାରୋହରେ ଯୋଗଦେବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ 5ମ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ଅନୁଷ୍ଠିତ ହୋଇଛି. ଆସନ୍ତାକାଲି ମଧ୍ୟ ଶ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି. ଏହି ତିନିଦିନିଆ ସମ୍ମିଳନୀ ଜାତୀୟ ବିକାଶକୁ ପ୍ରାଥମିକତା ପ୍ରଦାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସମନ୍ୱିତ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ଏକ ଦୃଢ଼ ମଞ୍ଚ ପ୍ରଦାନ କରିବ. ଦେଶର ମାନବ ସମ୍ବଳ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ସହିତ ଅନ୍ତର୍ଭୁକ୍ତି, ଭବିଷ୍ୟତ ପାଇଁ ପ୍ରସ୍ତୁତି, ଅଭିବୃଦ୍ଧି ସଂକ୍ରାନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ଏକୀକୃତ ଚିଠା ପ୍ରସ୍ତୁତ କରିବାରେ ଏହି ମଞ୍ଚ ଉପଯୋଗୀ ସାବ୍ୟସ୍ତ ହେବ। ସହଯୋଗମୂଳକ ସଂଘୀୟ ଦୃଷ୍ଟିକୋଣକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ। ବିକଶିତ ଭାରତ ପାଇଁ ମାନବ ସମ୍ବଳ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସର୍ବୋତ୍ତମ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଯିବା ସହିତ ଏହାକୁ ଆପଣେଇବାର ମାର୍ଗଦର୍ଶନ ଉପରେ ସମ୍ମିଳନୀରେ ମତ ବିନିମୟ ହେଉଛି। ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରସଙ୍ଗ ଆଧାରିତ 6 ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ମାଧ୍ୟମରେ 31 ବିଭିନ୍ନ ବର୍ଗର 45 କୋଟି ଟଙ୍କା ଫେରସ୍ତ କରାଯାଇଥିବା ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ପଦକ୍ଷେପ ମାଧ୍ୟମରେ ଗତ 8 67,000 ଅଧିକ ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ କରାଯାଇଛି। ଇ ବାଣିଜ୍ୟ କ୍ଷେତ୍ରର 39,000 ଅଧିକ ଅଭିଯୋଗ ସମାଧାନ କରାଯିବା ସହ ପ୍ରାୟ 32 କୋଟି ଟଙ୍କା ଫେରସ୍ତ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଦେଶରେ ଏହି ହେଲ୍ପଲାଇନ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 17 ଭାଷାରେ ଉପଲବ୍ଧ ହେଉଥିବା ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ଘର 1915 ମାଧ୍ୟମରେ ଉପଭୋକ୍ତା ସେମାନଙ୍କର ଅଭିଯୋଗ ପଞ୍ଜୀକୃତ କରିପାରିବେ ବୋଲି ମନ୍ତ୍ରଣାଳୟ କହିଛି। ଗୋଆର ପୁନେଠାରେ ଆସନ୍ତା ସୋମବାରଠାରୁ କେନ୍ଦ୍ର ସରକାରୀ ଏବଂ ବ୍ୟାଙ୍କ କର୍ମଚାରୀଙ୍କ 58ତମ ଅବସର ପୂର୍ବ ପରାମର୍ଶ କର୍ମଶାଳା ପିଆର୍ସି ଆରମ୍ଭ ହେବ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହାକୁ ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅବସରପ୍ରାପ୍ତ କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି କର୍ମଶାଳାର ଆୟୋଜନ କରାଯାଇଛି। ଅବସରଜନିତ ସୁଫଳ, ସମନ୍ୱିତ ପେନ୍ସନ୍ଭୋଗୀ ପୋର୍ଟାଲ୍, ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଏବଂ ଏ କ୍ଷେତ୍ରରେ ଭବିଷ୍ୟତରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏହି କର୍ମଶାଳାରେ ଅଧିବେଶନମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଏକ ପେନ୍ସନ୍ଭୋଗୀ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ମନ୍ତ୍ରଣାଳୟ କହିଛି କର୍ମଶାଳା ଅବସରରେ ପେନ୍ସନ୍ ପ୍ରଦାନ ଆଧାରିତ ପ୍ରଦର୍ଶନୀ ମଣ୍ଡପମାନ ବ୍ୟାଙ୍କଗୁଡ଼ିକ ପକ୍ଷରୁ ପ୍ରସ୍ତୁତ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ଉତ୍ତର ପୂର୍ବ ଅଞ୍ଚଳରେ ପ୍ରବଳ ଶୀତ ଏବଂ ବରଫଝଡ଼ ଯୋଗୁଁ ବହୁ ବିମାନ ଚଳାଚଳକୁ ବାତିଲ କିମ୍ବା ବିଳମ୍ବିତ କରାଯାଇଛି। ଅବକାଶକାଳୀନ ଯାତ୍ରା ଏହାଦ୍ୱାରା ବାଧାପ୍ରାପ୍ତ ହୋଇଛି। 1600 ବିମାନ ବାତିଲ ଏବଂ 7400 ବିମାନ ଚଳାଚଳ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ନ୍ୟୁୟର୍କ, ବୋଷ୍ଟନ୍, ଶିକାଗୋ ଏବଂ ଟରେଣ୍ଟୋ ବିମାନ ବନ୍ଦରଗୁଡ଼ିକରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ନ୍ୟୁୟର୍କ ଏବଂ ଦକ୍ଷିଣାଞ୍ଚଳରେ 9 ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତର ଅନୁମାନ କରାଯାଇଥିଲା, ଫଳରେ ସେହି ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ନ୍ୟୁୟର୍କରେ ଚଳିତ ବର୍ଷ ପ୍ରବଳ ବରଫଝଡ଼କୁ ଦୃଷ୍ଟିରେ ରଖି ତୁଷାରପାତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିମାନ ଉଡ଼ାଣର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସମ୍ପୃକ୍ତ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପରାମର୍ଶ ଦିଆଯାଇଛି। ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ରୁଷ ପକ୍ଷରୁ ହୋଇଥିବା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 27 ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି ଆସନ୍ତାକାଲି ଫ୍ଲୋରିଡାଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟସୂଚୀ ରହିଥିବା ବେଳେ ରୁଷ ପକ୍ଷରୁ ଏଭଳି ଆକ୍ରମଣକୁ ଗୁରୁତ୍ୱ ଦିଆଯାଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛି, କିଞ୍ଜାଲ ହାଇପରସୋନିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଏହି ଆକ୍ରମଣ କରାଯାଇଛି। ୟୁକ୍ରେନ୍ର ଭିତ୍ତିଭୂମି କ୍ଷେତ୍ର ଏବଂ ସାମରିକ ଶିଳ୍ପ ସଂସ୍ଥାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ରୁଷରେ ସର୍ବସାଧାରଣ ସ୍ଥାନରେ ୟୁକ୍ରେନ୍ ଆକ୍ରମଣ ଜବାବରେ ରୁଷ ଏହି ପଦକ୍ଷେପ ଗ୍ରହଣ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି, ଗତ ରାତିରେ ରୁଷର ଏହି ଆକ୍ରମଣରେ କିଭ୍ର କେତେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଦେଶର ଅନେକ ଉପକୂଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ପର୍ଯ୍ୟାପ୍ତ ବିରଳ ଖଣିଜ ପଦାର୍ଥ ରହିଥିବା ଜଣାପଡ଼ିଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ମହାରାଷ୍ଟ୍ରର ବେଳାଭୂମି ତଥା ଉପକୂଳ ଅଞ୍ଚଳରେ ଏହି ଖଣିଜ ପଦାର୍ଥ ମୁଖ୍ୟତଃ ଉପଲବ୍ଧ ରହିଛି। ଏହି ଖଣିଜ ପଦାର୍ଥ ଉତ୍ତୋଳନ ଲକ୍ଷ୍ୟ ନେଇ ସରକାର ସିଣ୍ଟର୍ସ ବିରଳ ପୃଥ୍ୱୀ ସ୍ଥାୟୀ ଚୁମ୍ବକ REPM ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଏଥିପାଇଁ 7,000 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି। ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଚୁମ୍ବକ ଉତ୍ପାଦନ ଲକ୍ଷ୍ୟ ନେଇ ଦେଶରେ ପ୍ରଥମ ସମନ୍ୱିତ ଘରୋଇ ଉତ୍ପାଦନ ଇକୋସିଷ୍ଟମକୁ ପ୍ରସ୍ତୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଖଣି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଲକ୍ଷ୍ୟ ହାସଲ କରିବାକୁ ସରକାର ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଏବଂ ଜାମ୍ବିଆ ଭଳି ଖଣିଜ ସମ୍ପଦ ସମୃଦ୍ଧ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ମହିଳା 50 ମିଟର ଥ୍ରୀ ପୋଜିସନ୍ ବର୍ଗରେ କର୍ଣ୍ଣାଟକର ତ୍ରିଳୋତ୍ତମା ସେନ୍ ଟାଇଟଲ୍ ହାସଲ କରିଛନ୍ତି। ଭୋପାଳର ମଧ୍ୟପ୍ରଦେଶ ଷ୍ଟେଟ୍ ସୁଟିଂ ଏକାଡେମୀଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ତ୍ରିଳୋତ୍ତମା 466.9 ପଏଣ୍ଟ ହାସଲ କରିଛନ୍ତି। ଏଥିସହ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ସେ ନିଜର ସ୍ଥାନ ପକ୍କା କରିଛନ୍ତି। ଭାରତର ଆନ୍ତର୍ଜାତିକ ମହିଳା କ୍ରିକେଟ୍ ଖେଳାଳି ଦୀପ୍ତି ଶର୍ମା ବିଶ୍ୱର ତୃତୀୟ ସର୍ବାଧିକ ୱିକେଟ୍ ହାସଲ କରିଥିବା ଖେଳାଳି ହୋଇଛନ୍ତି। ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ଭାରତ ଶ୍ରୀଲଙ୍କା ଚଳିତ T20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ପରେ ଦୀପ୍ତି ଏହି ସଫଳତା ପାଇଛନ୍ତି। ପ୍ରତିଯୋଗିତାରେ 18 ରନ୍ ବିନିମୟରେ ସେ 3ଟି ୱିକେଟ୍ ହାସଲ କରି ମୋଟ ୱିକେଟ୍ ସଂଖ୍ୟା 333କୁ ବୃଦ୍ଧି କରିଛନ୍ତି। ଏପରିକି T20 କ୍ରିକେଟ୍ ଇତିହାସରେ ପୁରୁଷ ଏବଂ ମହିଳା ବର୍ଗରେ ମୋଟ 150ଟି ୱିକେଟ୍ ହାସଲ କରି ଦୀପ୍ତି ଶର୍ମା ପ୍ରଥମ ଭାରତୀୟ ହୋଇଛନ୍ତି। ଅଷ୍ଟ୍ରେଲିଆର ମାଗନ୍ ସ୍କଟ୍ 151 ୱିକେଟ୍ ହାସଲ କରିଛନ୍ତି। T20ରେ 1000 ରନ୍ ଏବଂ 150 ୱିକେଟ୍ ଅକ୍ତିଆର କରିଥିବା ପ୍ରଥମ ଭାରତୀୟ ଖେଳାଳି ମଧ୍ୟ ଦୀପ୍ତି ଶର୍ମା ହୋଇଛନ୍ତି। ବିହାର, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତ, ଓଡ଼ିଶା, ପଶ୍ଚିମବଙ୍ଗର ହିମାଳୟ ପାଦଦେଶ ଅଞ୍ଚଳ, ସିକ୍କିମ୍ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ଆସନ୍ତା 1 ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଦେଇପାରେ। ବିଭାଗ କହିଛି ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡରେ ଆସନ୍ତାକାଲି ପ୍ରବଳ ଥଣ୍ଡା ଅନୁଭୂତ ହେବ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ବର୍ଗରେ ପଞ୍ଜିକୃତ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ଜାତୀୟ ରାଜଧାନୀ ଅଞ୍ଚଳରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ 371 ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡକୁ ଆଜିଠାରୁ 4 ଦିନିଆ ଗସ୍ତରେ ରାଷ୍ଟ୍ରପତି। ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ମାଧ୍ୟମରେ 31 ବିଭିନ୍ନ ବର୍ଗରେ ଫେରସ୍ତ ହୋଇଛି 45 କୋଟି ଟଙ୍କା। ପ୍ରବଳ ଶୀତ ଏବଂ ବରଫଝଡ଼ ଯୋଗୁଁ ଆମେରିକାରେ 1600 ବିମାନ ଉଡ଼ାଣ ବାତିଲ ଏବଂ ଓଡ଼ିଶା ସମେତ ଉତ୍ତର ପୂର୍ବାଞ୍ଚଳର କେତେକ ଅଞ୍ଚଳରେ ଆସନ୍ତା 1 ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଦେବା ନେଇ ଅନୁମାନ କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।